ମୋ ନାଁ ଜୟନ୍ତୀ ଭୂୟାଁ, ମୁଁ 58 ୱାର୍ଡରୁ କହୁଛି, ଚିଲି ପୋଖରୀରୁ। ଆମର ଏଠି ପାଣି ବହୁତ ଅସୁବିଧା, ପାଣିର କିଛି ଟାଇମ ଟେବୁଲ ଠିକ ନାହିଁ। ରାତି ଅଧରେ, ରାତି 1:00-12:00 ଏମିତି ହେଇଯାଉଛି ପାଣି ଆସିବା ପାଇଁ। ଆମେ ଭାରି ହଇରାଣ ହଉଛୁ, ତାର କିଛି ଗୋଟେ ପଦକ୍ଷେପ ନିଅନ୍ତୁ।